ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାରେ ନାରୀ ଅଦାଲତର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି। ଆସନ୍ତା 23 ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା। ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡ଼ିଶାର ଚାବିକାଠି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ପରିଡ଼ା ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାରେ ନାରୀ ଅଦାଲତର ଶୁଭାରମ୍ଭ କରି କହିଛନ୍ତି, ମହିଳାମାନଙ୍କ ଆଇନ ସଚେତନତା, ନ୍ୟାୟ ଓ ମାମଲା ସମାଧାନର ବିକଳ୍ପ ମଞ୍ଚ ଭାବେ ନାରୀ ଅଦାଲତ କାର୍ଯ୍ୟ କରିବ। ରାଜ୍ୟରେ ଏହି ଅଦାଲତ 100% କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ହେବ। ମହିଳାମାନଙ୍କୁ ଆହୁରି ସଶକ୍ତ, କ୍ରିୟାଶୀଳ ଏବଂ ବିକାଶୋନ୍ମୁଖୀ କରିବା ପାଇଁ ଏହି ଯୋଜନା ଉପାଦେୟ ସାବ୍ୟସ୍ତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ମହିଳା ମେଡିଟେସନ ସେଣ୍ଟର ବା ନାରୀ ଅଦାଲତ ହେଲେ ମହିଳାଟା ଖୋଲିକିରି ତା ଉପରେ ହେଉଥିବା ଅନ୍ୟାୟ ବା ତା ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସଠିକ୍ ତତ୍ତ୍ୱ କହିପାରିବ, ତାହେଲେ ଯୋଉ ଗ୍ରାସରୁଟ୍ର ଫାଷ୍ଟ ଇନ୍ଫର୍ମେସନ ସେଇଟା ଯଦି ସଠିକ୍ ଆସିବ ତାହେଲେ ମହିଳାଙ୍କ ନ୍ୟାୟରେ ଗୋଟେ ନୂଆ ଦିଗନ୍ତା।
ଏହି ଅବସରରେ ଆଭାସୀ ମାଧ୍ୟମରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଅନ୍ତର୍ଗତ ଜାତୀୟ ଶିଶୁକନ୍ୟା ସପ୍ତାହ ପାଳନ, ପୁରୀର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ବ୍ୟବସ୍ଥା, ଯାଜପୁରରେ ନବନିର୍ମିତ ଉତ୍କଳ ବାଳାଶ୍ରମ ଓ ଆଧୁନିକ ରୋଷେଇ ବ୍ୟବସ୍ଥା, ପାଳନା ଯୋଜନାର ମାର୍ଗଦର୍ଶିକାର ଶୁଭ ଉନ୍ମୋଚନ ଏବଂ ଖୋର୍ଦ୍ଧା ଓ ଗଜପତି ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସମନ୍ୱିତ ବାତ୍ସଲ୍ୟ ସଦନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଛନ୍ତି, ଏହି ଅଦାଲତଗୁଡ଼ିକ ନାରୀ ନିର୍ଯାତନା ସମ୍ପର୍କିତ ମାମଲାର ମଧ୍ୟସ୍ଥତା କରିବ। ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏନେଇ 7-8 ଜଣ ମହିଳା ନ୍ୟାୟ ସଖୀ ଭାବରେ କାର୍ଯ୍ୟ କରିବେ।
ଓଡ଼ିଶାରେ ଅଲ୍ ୱିମେନ୍ କୋର୍ଟ ଯେଉଁଥିରେ କି ଜୁଡିସିଆଲ ଅଫିସରଙ୍କଠୁ ଆରମ୍ଭ କରିକି ସେଠି କ୍ଲରିକାଲ ଷ୍ଟାଫ ପର୍ଯ୍ୟନ୍ତ, ପ୍ରସିକ୍ୟୁଟିଂ ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ମହିଳା ଥାଇକି ମହିଳାଙ୍କର ସମ୍ପର୍କିତ କେସ୍ ଗୁଡ଼ିକ ସେଇଥିରେ ବିଚାର ହବ ବୋଲି। ତାର ଆଉ ଗୋଟିଏ ଦିଗ ଥିଲା ଏ କଥା ଯେ ଗାଁ ଗହଳିରେ କେମିତି ଅଦାଲତ ପ୍ରସ୍ତୁତ ହୁଏ ଯେଉଁଥିରେ କି ମହିଳାମାନେ ତାର ଅଧ୍ୟକ୍ଷତା କରିବେ ଏବଂ ମହିଳାମାନଙ୍କ ଦ୍ୱାରା ସେଥିରେ ସମସ୍ତ କେସ୍ର ସମାଧାନ ହବ।
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 1 ମହାନଦୀ କମିଟି ଛତିଶଗଡ଼ ଗସ୍ତରେ ଯିବେ। ଏହା ପୂର୍ବରୁ ଆସନ୍ତା 23 ତାରିଖରେ ସର୍ବଦଳୀୟ ବୈଠକ ବସିବା ନେଇ ଭୁବନେଶ୍ୱର ରାଜୀବ ଭବନଠାରେ ଜଳ ବିବାଦ ସମ୍ପର୍କିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ ପରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟ ସରକାର ଛତିଶଗଡ଼ ସରକାରଙ୍କ ସହ ଟ୍ରିବ୍ୟୁନାଲ ନିକଟରେ ନିଜର ମତ ରଖିବେ, ନିଷ୍କର୍ଷ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ 2018 ମାର୍ଚ୍ଚ 12 ତାରିଖରେ ଗଠନ ହୋଇଥିଲା। ଏହାର ଅବଧି ଆସନ୍ତା ମାର୍ଚ୍ଚ ମାସ 13 ତାରିଖରେ ଶେଷ ହେଉଛି। ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶ୍ରୀମତୀ ପାଢ଼ୀ ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରି ବୁଝିଥିଲେ। ଏହାସହ ଶ୍ରୀମତୀ ପାଢ଼ୀ ମାଥିଲିସ୍ଥିତ ନୂତନ ଭାବେ ନିର୍ମାଣାଧୀନ ବସ୍ଷ୍ଟାଣ୍ଡ, ସ୍ୱଚ୍ଛ ଭାରତ ଅଧୀନରେ କାର୍ଯ୍ୟ କରୁଥିବା କମ୍ପୋଷ୍ଟ ସେଣ୍ଟର ଆଦି ବୁଲି ଦେଖିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାବର୍ଷ ଜାନୁଆରୀ ଫେବୃୟାରୀ ମାସରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି। ଏନେଇ ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ। ନିର୍ବାଚନ ସମ୍ପର୍କିତ ପ୍ରାକ୍ ପ୍ରସ୍ତୁତି ବୈଠକ ଶେଷ ହେବା ପରେ ଶ୍ରୀ ପାଢ଼ୀ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ନିର୍ବାଚନ କରାଯିବ। ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଭୋଟର ସର୍ଭେ ଶେଷ କରାଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ସହ ଏହି ସର୍ଭେର କୌଣସି ସମ୍ପର୍କ ନାହିଁ। ଆବଶ୍ୟକ ସ୍ଥଳେ ବୁଥ୍ ପୁନର୍ଗଠନ କରାଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି, ବୈଠକରେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଗଣତି ମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ଅନୁମୋଦନ କରାଯାଇଛି। ସେବାୟତ ପିଲାଙ୍କ ଆଧ୍ୟାତ୍ମିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପାଇଁ ଏକ ନୂତନ ସଂସ୍ଥା ସହ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ନେଇ ବୁଝାମଣାପତ୍ର ସ୍ୱାକ୍ଷର ନେଇ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର ଗଣତି ମଣତି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ବାହାର କାଠରୁ ଦର୍ଶନ କରିପାରିବେ। ବୈଠକରେ 11 ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବାବେଳେ ଅଳଙ୍କାରର ଡିଜିଟାଇଜେସନ କରାଯିବ। ଭକ୍ତ ନିବାସ ପାଇଁ ଧାର୍ଯ୍ୟ ହୋଇଥିବା ପାର୍କିଂ ଦେୟକୁ 500 ଟଙ୍କାରୁ ପରିବର୍ତ୍ତନ କରାଯାଇ 240 ଟଙ୍କା ରଖାଯାଇଛି। ଶ୍ରୀମନ୍ଦିର ମଧ୍ୟକୁ ମୋବାଇଲ୍ ଫୋନ୍ କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ରାଉରକେଲା ବିମାନ ଦୁର୍ଘଟଣାରେ ଗୁରୁତର ଆହତ ସୁଶାନ୍ତ ବେଶ୍ୱାଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ଗତ 10 ତାରିଖରେ ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା 9 ସିଟ୍ ବିଶିଷ୍ଟ ଏହି ବିମାନଟି 15-20 କିଲୋମିଟର ଉଡ଼ାଣ କରିବା ପରେ ରଘୁନାଥପାଲି କାନସର ନିକଟସ୍ଥ ପଡ଼ିଆରେ ଜରୁରୀ ଅବତରଣ କରିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାରେ 2 ପାଇଲଟ୍ଙ୍କ ସମେତ 6 ଜଣ ଆହତ ହୋଇଥିଲେ। ନୟାଗଡ଼ ଜିଲ୍ଲା ଷ୍ଟାଡିୟମଠାରେ ସୁଭଦ୍ରା ଶକ୍ତିମେଳାରେ ସ୍ୱୟଂ ସହାୟକ ଗୋଷ୍ଠୀ ଋଣମେଳା, ଲକ୍ଷ୍ୟପତି ଦିଦି ଉଦ୍ୟୋଗୀ ଋଣମେଳା ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ଶ୍ରେଷ୍ଠ ସ୍ୱୟଂ ସହାୟକ ଗୋଷ୍ଠୀ, ଲକ୍ଷ୍ୟପତି ଦିଦି ଏବଂ ବ୍ୟାଙ୍କରମାନଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରିଥିଲେ। ଉତ୍ସବରେ 3000 ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ 237 କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଥିଲା। ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଆଦିବାସୀ ପଡ଼ିଆଠାରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦ୍ଘାଟିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି କମ୍ ଖର୍ଚ୍ଚରେ ଚାଷ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ 3 ଜଣ ଅଗ୍ରଣୀ ଚାଷୀଙ୍କୁ ପ୍ରୋହାହନ ରାଶି ପ୍ରଦାନ ସହ 4 ଜଣ ଚାଷୀଙ୍କୁ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଗଣିଆରେ ଚଳିତ ଖରିଫ୍ ବର୍ଷ ପାଇଁ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଛି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ମାଣ୍ଡିଆର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମାଣ୍ଡିଆ ଚାଷକୁ ବ୍ୟାପକ ଭାବରେ କରିବାକୁ ଶ୍ରୀ ପାଣିଗ୍ରାହୀ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଥମ ଦିନରେ 15 କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ଗଣିଆରେ 550 କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସନ୍ତା 25 ତାରିଖରେ ହେବାକୁ ଥିବା ଜାତୀୟ ଭୋଟର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକରେ ଯୋଗଦେଇ ସମସ୍ତ ଅଧିକାରୀମାନଙ୍କର ସହଯୋଗ କାମନା କରିଥିଲେ। ଦେବଗଡ଼ ମହାବିଦ୍ୟାଳୟଠାରେ ଆସନ୍ତା ଜାନୁଆରୀ 20 ତାରିଖ ଦିନ ଭୋଟର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ସ୍ଥିର କରାଯାଇଛି। ରାଜ୍ୟ ସରକାରଙ୍କର ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବୌଦ୍ଧ କଚେରୀ ପଡ଼ିଆଠାରେ 2-ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେଉଛନ୍ତି ବୋଲି କହିଥିଲେ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ୱାଟରସେଡ୍ ସଚେତନତା ଯାତ୍ରା ଚେମେଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସ୍ମିତା ବେହେରା ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଚାଷୀମାନେ ଲାଭବାନ ହେବା ସହ ଜମିରେ କମ୍ ପାଣିରେ ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିବା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ସମଲାଇପଦର ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବିଧାୟକ ସନତ ଗଡ଼ତିଆ କାର୍ଯ୍ୟକ୍ରମରେ ଯୋଗଦେଇ ପାର୍ବତୀ ଗିରିଙ୍କୁ ସାହସ, ତ୍ୟାଗ ଏବଂ ସହାନୁଭୂତିର ପ୍ରତୀକ ବୋଲି କହିଥିଲେ। ଖବର ସଂକ୍ଷିପ୍ତରେ, କୋରାପୁଟ ଜିଲ୍ଲା ସଦ୍ଭାବନା ସଭାଗୃହରେ ପେଶା ଆଇନ ଓ ଜନଜାତି ବିକାଶ ସମ୍ପର୍କିତ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ଫୁଲବାଣୀ କୋରୋନେସନ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଜୁନିୟର କାର୍ଯ୍ୟନିର୍ବାହୀ ବୈଠକ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ନୟାଗଡ଼ ଈଶ୍ୱର କଲ୍ୟାଣ ମଣ୍ଡପଠାରେ ଭିଭିଜି ରାମଜୀ ଆଇନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାରେ ନାରୀ ଅଦାଲତର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି। ଆସନ୍ତା 23 ତାରିଖରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ। ଆସନ୍ତା ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଏବଂ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଜି ପାଇଁ ଏତିକିରେ ଶେଷ ହେଲା।